ଆଜି ଜାତୀୟ ଚଳଚ୍ଚିତ୍ର ଦିବସ, ସିନେମା ଡେ, ନ୍ୟାସନାଲ୍ ସିନେମା ଡେ। ଏହି ଅବସରରେ ଆମେ ସମସ୍ତ ଚଳଚ୍ଚିତ୍ର ଅଭିନେତା, ପ୍ରଡ୍ୟୁସର ଏବଂ ତା ସହିତ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ରେଡ଼ିଓ କୋରାପୁଟରେ ଆଜି ଆମେ ଶୁଣିବା ଏହିପରି ଜଣେ କଳାକାରଙ୍କ ବିଷୟରେ ଏବଂ କଳାକାରଙ୍କର ସହିତ କଥାବାର୍ତ୍ତା, ଯିଏକି କୋରାପୁଟରେ ରୁହନ୍ତି କିନ୍ତୁ ବିଶ୍ୱବିଦିତ ହୋଇଛନ୍ତି ନିଜର ଅନନ୍ୟ କଳା ମାଧ୍ୟମରେ। ସେ ଆଉ କେହି ନୁହନ୍ତି, ଆମର ଅତି ପ୍ରିୟର ବନ୍ଧୁ ବିଦ୍ୟାଧର ଚୌଧୁରୀ ଭାଇ। ସେ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରରେ ବିଶିଷ୍ଟ ଭୂମିକା ଗ୍ରହଣ କରି ସର୍ବ ଆଦୃତ ହୋଇଛନ୍ତି। ତେବେ ତାଙ୍କ ସହିତ ଆଜି କଥାବାର୍ତ୍ତା କରିବା ଏହି ଚଳଚ୍ଚିତ୍ର ଦିବସ ଅବସରରେ। ଆଉ ବିଦ୍ୟା ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ ଏବଂ ପ୍ରଥମେ ଅଭିନନ୍ଦନ ଜଣାଉଛୁ ଆପଣଙ୍କୁ ଆଜିର ଚଳଚ୍ଚିତ୍ର ଦିବସ ଅବସରରେ। ତେବେ କେମିତି ଦେଖୁଛନ୍ତି ଆପଣ ଚଳଚ୍ଚିତ୍ରକୁ, କେମିତି ଆପଣ ଦେଖୁଥିଲେ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆପଣ କେମିତି ଦେଖୁଛନ୍ତି ଚଳଚ୍ଚିତ୍ର?
ଧନ୍ୟବାଦ ଶାନ୍ତାକାର ବାବୁ। ଚଳଚ୍ଚିତ୍ର, ଜାତୀୟ ଚଳଚ୍ଚିତ୍ର ଦିବସ ଉପଲକ୍ଷେ ମୁଁ ସମସ୍ତ କଳାପ୍ରେମୀ ବନ୍ଧୁଗଣଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଚଳଚ୍ଚିତ୍ର ଆଗରୁ ଡ୍ରାମାଟାକୁ ପ୍ରାୟୋରିଟି ଥିଲା, କୋଷ୍ଟାଲ ଏରିଆରେ ଯାତ୍ରା କଳା ଏସବୁ ପ୍ରକାର ପ୍ରାୟୋରିଟି ଥିଲା।
ତେବେ ଏବେ କେମିତି ଦେଖୁଛନ୍ତି?
ଦେଖନ୍ତୁ, ବର୍ତ୍ତମାନ ଚଳଚ୍ଚିତ୍ର ବର୍ତ୍ତମାନ ବହୁତ ଡିଜିଟାଲି ବହୁତ ଡେଭଲପ୍ କରିସାରିଲାଣି। ଆଗରୁ ଟିକେ ଚଳଚ୍ଚିତ୍ରଟା ସେତେଟା ମେକାନିଜମ ମାନେ ସେତେ ରିଚ୍ ହେଉନଥିଲା, କିନ୍ତୁ ବର୍ତ୍ତମାନ ଚଳଚ୍ଚିତ୍ରଟା ବହୁତ ରିଚ୍ ହୋଇସାରିଲାଣି। ଗାଁ ଗହଳିରେ ମୋବାଇଲରେ ସବୁ ପ୍ରକାର ଯେଉଁ ଚଳଚ୍ଚିତ୍ର, ଆଗରୁ କ'ଣ ମାନେ ରିଲିଜ୍ ହେଲେ ଅପେକ୍ଷା କରୁଥିଲେ ଯେ ଅମକ ଦିନ ରିଲିଜ୍ ହେବ, ଅମକ ଦିନ ଫିଲ୍ମଟା ହେବ। ସେଭେଣ୍ଟି
ନାଟକ ମଧ୍ୟ ମଞ୍ଚସ୍ଥ କରିଛନ୍ତି ଏବଂ ଚଳଚ୍ଚିତ୍ରରେ, ତେବେ କେଉଁ କେଉଁ ନାଟକ ଆପଣ ଅଭିନୟ କରିଥିଲେ ଏବଂ କେଉଁ କେଉଁ ଚଳଚ୍ଚିତ୍ରରେ ଆପଣ ଅଭିନୟ କରିଛନ୍ତି?
ଆଜ୍ଞା, ମୁଁ ସ୍କୁଲ ଟାଇମ୍ରୁ ୟୁନିଭର୍ସିଟି ଲେଭେଲ, ସ୍କୁଲ, କଲେଜ ସବୁ ଷ୍ଟେଜ୍ରେ, ଡିଫରେଣ୍ଟ ଷ୍ଟେଜ୍ରେ ମୁଁ ଡ୍ରାମା ଷ୍ଟେଜ୍ ଆକ୍ଟିଂ କରିଛି। ତାପରେ ପରେ ମୁଁ ଚଳଚ୍ଚିତ୍ରରେ, ମୁଁ ଓଡ଼ିଆ ଫିଲ୍ମ, ଓଡ଼ିଆ ସିରିଏଲ୍ରେ ମଧ୍ୟ ମୁଁ କରିଛି। ଓଡ଼ିଆ ସିରିଏଲ୍ରେ ନ ଦେଖିବା ଲୋକ ଦେଖ ଗୋଟିଏ ଗୋଟେ ଗୋଟେ ସିରିଏଲ୍ ଥିଲା ଦୂରଦର୍ଶନରେ, ଆଉ ଗୋଟେ ସକାଳର ଅପେକ୍ଷା ଏ ସିରିଏଲ୍ରେ ଥିଲି। ଚଳଚ୍ଚିତ୍ରରେ ଭଉଁରୀ ଚଳଚ୍ଚିତ୍ର ଗୋଟେ ଥିଲା, ସେଥିରେ ମୁଁ କରିଛି। ଆଉ ସ୍ୱୟଂ ସିଦ୍ଧା ଆଉ ଗୋଟେ ଓଡ଼ିଆ ଏବଂ ଭୋଜପୁରୀ ଚଳଚ୍ଚିତ୍ର, ସେଇଥିରେ ମୁଁ ଅପ୍ନା ହାତ ଜଗନ୍ନାଥ ଏଇ ଚଳଚ୍ଚିତ୍ରରେ ମଧ୍ୟ ମୁଁ ଅଭିନୟ କରିଛି। ଆଉ ମଜା ଲାଗେ, କିନ୍ତୁ ଗୋଟିଏ ଜିନିଷ ଆପଣମାନେ ଜାଣିବାକୁ ପଡ଼ିବ, ଚଳଚ୍ଚିତ୍ରରେ ଯେଉଁ ସୁଟିଂ ଟାଇମ୍ରେ ଯେଉଁ ପେନ୍, ଯେଉଁ ପ୍ରକାର ହାର୍ଡ଼ ୱାର୍କ ଆପଣ ସେଇଟା ସବୁ ନିଜେ କଲେ ହିଁ ଜାଣିପାରିବେ। ଆମକୁ ଗୋଟିଏ ଅଧଘଣ୍ଟାରେ ଏତେ ଘଣ୍ଟାଟିରେ ଫିଲ୍ମଟା ସରିଯାଉଛି, ଦେଖିଦେଉଛେ, କିନ୍ତୁ ଏଣ୍ଟାୟର ଏକ୍ରସ୍ ଦ ଛଅ ମାସ, ଚାରି ମାସ, ପାଞ୍ଚ ମାସ, ବର୍ଷେ ବି ଲାଗୁଛି ଗୋଟେ ଫିଲ୍ମ ହେବା ପାଇଁ। ସେ ପେନ୍ଟା ଓନ୍ଲି ପ୍ରଡ଼କ୍ସନ୍ ହାଉସ୍, ଆର୍ଟିଷ୍ଟ ଏମାନେ ହିଁ ଜାଣିପାରିବେ ଯେ କେତେ କଷ୍ଟ ଚଳଚ୍ଚିତ୍ର, କିନ୍ତୁ ଆମେ ସବୁ ସିନେମା ହଲ୍ଟା ଯାଇକି ଦୁଇ ଘଣ୍ଟାରେ ସରିଯାଉଛି।
ତଥାପି ଅଭିନେତାଙ୍କର ନିଶା, ପ୍ରଡ଼୍ୟୁସର ନିଶା ଏବଂ ତାହାରି ଯୋଗୁଁ ସେତେ କଷ୍ଟ ପଡ଼ିକିରି ମଧ୍ୟ ବର୍ତ୍ତମାନ ଚଳଚ୍ଚିତ୍ର ତିଆରି ଚାଲିଛି ଆହୁରି।
ହଁ, ନିଶାଟା ତ ଏ କଳା ଅର୍ଥ ଗୋଟେ ନିଶା, ଏଇଟା ନଟ୍ ଓନ୍ଲି ଏନି ଲିଟ୍ରାରୀ ପର୍ସନ୍ସ, ଗୋଟେ ହବି, ଏସବୁ ହେଉଛନ୍ତି ନିଶା, ପେଶା ନୁହେଁ। ପେଶାକୁ ସେମାନେ ସେକେଣ୍ଡାରୀ ନିଅନ୍ତି, ନିଶା ହେଉଛି ବଡ଼ କଥା।
ବିଭିନ୍ନ ଅଞ୍ଚଳରେ ଆପଣଙ୍କର ସୁଟିଂ ବି ହେଇଛି ଏବଂ କୋରାପୁଟ ଅଞ୍ଚଳରେ ବହୁତ ପୁରାତନ ଫିଲ୍ମ ମଧ୍ୟ, ଯେମିତିକି ଆମର ଗପ ହେଲେ ବି ସତ ହେଲା, ଏଇସବୁ ଗପ ଚଳଚ୍ଚିତ୍ର ଗୁଡ଼ିକ ଏଠି ଆମର ସୁଟିଂ ବି ହେଇଛି। ତେବେ କୋରାପୁଟ ଅଞ୍ଚଳଟାକୁ ଆପଣ କେମିତି ଦେଖୁଛନ୍ତି ଚଳଚ୍ଚିତ୍ର ମାଧ୍ୟମରେ?
ଦେଖନ୍ତୁ, କୋରାପୁଟ ଏଭଳି ଏକ ଜାଗା, ମାନେ ଇଜ୍ ସୁଇଟେବୁଲ୍ ଫର୍ ଅଲିଉଡ୍, ଅଲିଉଡ୍ ଇଏ ପାଇଁ ଏଇଟା ସୁଟିଂ ପାଇଁ ବହୁତ ସୁଇଟେବୁଲ୍ ଜାଗା। ପ୍ରତି ବର୍ଷ ପାଞ୍ଚଟା ଛଅଟା ଫିଲ୍ମ ଆସେ। ମୁଁ ପିଲାବେଳରୁ ଦେଖିଛି କିଏ ଜିତେ କିଏ ହାରେ, ଅକ୍ଷୟ ମହାନ୍ତି ଥିଲେ, ଗୋଟେ ଫିଲ୍ମ ଦେଖିଥିଲି, ସୁଟିଂ ହେଇଥିଲା ସୁନାବେଡ଼ା ଏରିଆରେ, ଆଉ ଗୋଟେ ଆମର ରକ୍ତ ଗୋଲାପ ସେଇଟା ମଧ୍ୟ ଏଇଠି ସୁଟିଂ ହେଇଥିଲା।
ଗପ ହେଲେ ବି
ସତ ମାନେ ବର୍ତ୍ତମାନର ଫିଲ୍ମ ତ ଏଭ୍ରି ପାଞ୍ଚଟା ଛଅଟା ଫିଲ୍ମ ପ୍ରତି ବର୍ଷ ହେଉଛି କିନ୍ତୁ କେହି ଜାଣିପାରୁନାହାନ୍ତି ଏଇଠି ସୁଟିଂ ହେଉଛି ବୋଲି। ସମସ୍ତେ ଭାବୁଛନ୍ତି ଏଇଠି ବାହାରୁ ସେ ସୁଟିଂ ହେଇକି ଆସୁଛି କିନ୍ତୁ କମ୍ପ୍ଲିଟଲି ଆମ କୋରାପୁଟକୁ ନେଇକରି ଅଲିଉଡ଼ଟାର ପିକ୍ଚରାଇଜେସନ୍ ହେଉଛି ଯେଉଁଟାକି ବହୁତ ଲୋକ ଜାଣିନାହାନ୍ତି, ଓନ୍ଲି ପ୍ରଡ଼କ୍ସନ୍ ହାଉସ୍ ଗୁଡ଼ାକ ଜାଣିଛନ୍ତି। ଆଉ ଆଶା କରେ ଏ ଏରିଆକୁ ମଧ୍ୟ କେମିତି ଅଲିଉଡ଼ ଫିଲ୍ମ ଟୁରିଜିମ୍ ସେକ୍ଟରକୁ ଡେଭଲପ୍ କଲେ ଆମର ଯେଉଁ ଅଲିଉଡ଼ର ଫିଲ୍ମ ସୁଟିଂ ପ୍ଲେସ୍ଟାକୁ ପ୍ରାୟୋରିଟି ବଢ଼ିଥାନ୍ତା।
ତେବେ ବର୍ତ୍ତମାନ ଆମେ ଜଣେ ଦର୍ଶକଙ୍କ ସହିତ କଥା ହେବା। ସେ ଦର୍ଶକ ଆଉ କେହି ନୁହନ୍ତି, ଆମର ଜଣେ ବିଶିଷ୍ଟ ସାମ୍ବାଦିକ ସେ କୀର୍ତ୍ତିଚନ୍ଦ୍ର ସାହୁ। ତେବେ ତାଙ୍କଠାରୁ ଆମେ ଜାଣିବାକୁ ଚାହିଁବା ଜଣେ ଦର୍ଶକ ଭାବରେ ସେ କେମିତି ଦେଖୁଛନ୍ତି।
ଦେଖନ୍ତୁ, ମୁଁ ପ୍ରଥମେ ଆଜି କଳାକାରମାନଙ୍କୁ ମୁଁ ଆଜି ଅଭିନନ୍ଦନ ଜଣାଉଛି, କୃତଜ୍ଞତା ଜଣାଉଛି ଯେ ସେମାନେ ଦୀର୍ଘ ପରିଶ୍ରମ ସାଧନା କରି କଳାକୁ ବଚାଇ ଲୋକଙ୍କୁ ମନୋରଞ୍ଜନ ଯୋଗାଇବାରେ ସେ ସଫଳ ହୋଇଛନ୍ତି। ତେଣୁକରି ସେମାନେ ଧନ୍ୟବାଦର ପାତ୍ର, ଯେହେତୁ ବହୁତ କଠିନ ପରିଶ୍ରମ କରି ସେମାନେ ନିଜର ସାଧନାକୁ ବଜାୟ ରଖିଛନ୍ତି। ଆଉ ବିଶେଷ କରି ଦେଖିବେ ଦର୍ଶକମାନଙ୍କ କ୍ରମଶଃ ସିନେମା ନାଟକରୁ ଦୂରେଇ ଯାଉଛନ୍ତି। ସେମାନେ ଦର୍ଶକମାନେ କିଭଳି ଭାବେ ସିନେମା ଆଉ ନାଟକକୁ ଜଡ଼ିତ ହୋଇ ରହିବେ ସେଇଟା ହେବା ଆବଶ୍ୟକ। ଆଉ ଆପଣ ଯେଉଁ କହିଲେ କୋରାପୁଟ ଜିଲ୍ଲାରେ,
ଦେଖନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲା, ଆପଣ ଦେଖିପାରିବେ ଏଠି ପ୍ରକୃତି ପରିବେଶ ଏହା ସହ ମଧ୍ୟ ପ୍ରସଙ୍ଗ ରହିଛି। ଗୋଟେ ସିନେମା ଗୋଟେ ନାଟକ ତିଆରି କରିବା ପାଇଁ ପ୍ରସ୍ତୁତ କରିବା ପାଇଁ ଅନେକ ଭିତ୍ତିଭୂମି ରହିଛି। ତେଣୁକରି ଆଜିକାଲି ଦେଖିବେ ବିଭିନ୍ନ ପ୍ରକାର କନସେପ୍ଟକୁ ନେଇକି ଯେଉଁ ସିନେମା ପ୍ରସ୍ତୁତ କରାଯାଉଛି, ପୁଣି ଯେ ଯୁବପିଢ଼ି ଏବଂ ବୟସ୍କ ମଧ୍ୟବୟସ୍କ ସମସ୍ତଙ୍କୁ ଆକୃଷ୍ଟ କରୁଛି ସିନେମା ଦେଖିବା ପାଇଁ, ଏଇଟା ଗୋଟେ ଶୁଭ ସୂଚନା। କିନ୍ତୁ କିଛି ମଝିରେ କିଛି ଗୋଟେ ଗ୍ୟାପ୍ ରହିଯାଇଥିଲା ଯେ ସିନେମା ଆଉ ଦର୍ଶକ ମଧ୍ୟରେ, ସେଇଟା ପୁଣି ଫେରୁଛି, ଏଇଟା ଭଲ ଜିନିଷ। କିନ୍ତୁ ଆଗାମୀ ଦିନରେ ଅଧିକ କିଭଳି ଭାବେ ଜୀବନ୍ତ ହେବ, ବାସ୍ତବ ସମସ୍ୟା ପ୍ରକୃତି ଆଉ ପରିବେଶକୁ ନେଇ ବାସ୍ତବବାଦୀ ଚିତ୍ର ଗଠନ କରି ଯଦି ତାକୁ ଯଦି ସିନେମା ଆକାର କରିବା ବୋଧେ ଆହୁରି ଅଧିକ ହୋଇପାରିବ, ଆପଣ ସେଇଟାକୁ ଏବେ ଦେଉଛନ୍ତି। ତେଣୁକରି ମୁଁ ବିଶେଷ କରି ଏ ଯେଉଁ ସିନେମା ସହିତ ନାଟକ ସହିତ ଯେଉଁମାନେ ସବୁ ଯେଉଁମାନେ ଅଛନ୍ତି, ପ୍ରଡ୍ୟୁସର୍ ଅଛନ୍ତି ଆଉ ସଙ୍ଗୀତକାର ଅଛନ୍ତି, କଳାକାର ଅଛନ୍ତି, ଏ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଯେ ଆଗାମୀ ଦିନରେ ସେମାନଙ୍କର ଭବିଷ୍ୟତ କେମିତି ଉଜ୍ଜଳମୟ ହେଉ ଏବଂ ଆମର ଏଇ ଯେଉଁ ବଲିଉଡ଼, ଟଲିଉଡ଼ ଏବଂ ଅଲିଉଡ଼ରେ ଅଧିକରୁ ଅଧିକ ଲୋକ ଏ ଅଞ୍ଚଳକୁ ଆସି ଏ ଅଞ୍ଚଳକୁ କିଭଳି ଭାବେ ତାକୁ ଏକ୍ସପ୍ଲୋର୍ କେମିତି କରିବେ ତାକୁ ଉଦ୍ୟମ କରାଯାଉ। ଯେହେତୁ ଗୁଡ଼ାଏ ଜିନିଷ ଅଛି ଆମର, ଦେଖନ୍ତୁ ଏଠି ପର୍ଯ୍ୟଟନ ଅଛି, ଭିତ୍ତିଭୂମି ଅଛି, ପ୍ରକୃତି ଅଛି, ପରିବେଶ ଅଛି, ଜୀବନ ଜୀବିକା ଅଛି, ସଂସ୍କୃତି ଅଛି, ସବୁ କିଛି ଅଛି।
ଧନ୍ୟବାଦ କୀର୍ତ୍ତି ବାବୁ। ଏବେ ଆମେ ନିଶ୍ଚିତ ଭାବରେ ଆଶାବାଦୀ ହେବା, କାରଣ କୋରାପୁଟ ଅଞ୍ଚଳର ବହୁ ଯୁବ କଳାକାର ବି ବର୍ତ୍ତମାନ ଓଡ଼ିଶାର ସିନେ କ୍ଷେତ୍ରରେ ନାଁ କମେଇଲେଣି, ପ୍ରତିଷ୍ଠିତ ହେଲେଣି। ଆମେ କୋରାପୁଟରେ ବି ଅନେକ ଫିଲ୍ମ ସୁଟିଂ ହେବାର ଦେଖୁଛୁ, ତେଣୁ ନିଶ୍ଚିତ ଭାବରେ କୋରାପୁଟ ଏବଂ ଚଳଚ୍ଚିତ୍ର ଏ ଦୁଇଟି ଗୁଡ଼ିକର ନିଶ୍ଚିତ ଭାବରେ ଭବିଷ୍ୟତଟି ଉଜ୍ଜଳ ରହିଛି। ଆମେ ନିଶ୍ଚିତ ଭାବରେ ଅଭିନନ୍ଦନ ଜଣାଇବୁ ସମସ୍ତଙ୍କୁ ଏବଂ ଅଭିନନ୍ଦନ ଜଣାଇବୁ ସମସ୍ତ ରେଡ଼ିଓ କୋରାପୁଟର ଶ୍ରୋତାଙ୍କୁ ଯେ ସେମାନେ ମଧ୍ୟ ଆମ ସହିତ ସାମିଲ ଥିଲେ ଏହି ଆଲୋଚନାରେ। ପୁଣି ଥରେ କୃତଜ୍ଞତାର ସହିତ ରହୁଛି, ତେବେ ନମସ୍କାର।